ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖିଆ ଖବର। ଭିନ୍ ଭିନ୍ କାର୍ଯ୍ୟକ୍ରମଟି ଯୋଗ ଦେବାର ଲାଗି ଆଇବା କାଲିଠାନୁ ଓଡ଼ିଶା ଗସ୍ତି ଆସୁଛନ୍ ସ୍ୱରାଷ୍ଟ୍ରମନ୍ତ୍ରୀ। କଟକ ମୁଣ୍ଡୁଲିନ ସିଆଇଏସ୍ଏଫ୍ର 57ତମ ଥାପନା ଦିବସଟି ଯୋଗ ଦେଇକରି 8,000 କୋଟିନୁ ଅଧିକା ଟଙ୍କାର ଭିନ୍ ଭିନ୍ ପ୍ରକଳ୍ପର କରିବେ ଶିଳାନ୍ୟାସ। 2027 ଜନଗଣନା ଲାଗି ନୂଆଦିଲ୍ଲୀନ 4 ଡିଜିଟାଲ ଉପକରଣର ହେଲା ଉନ୍ମୋଚନ। 10 ରାଜ୍ୟର 37 ରାଜ୍ୟସଭା ଆସନ ଲାଗି ଆଜି ଶେଷ ହେଲା ନାମାଙ୍କନ ପତ୍ର ଦାଖଲ। ଆଇବାକାଲ ହେବା ପ୍ରାର୍ଥୀପତ୍ର ଯାଞ୍ଚ। ଆଉର୍ ଆଇସିସି ବିଶ୍ୱକପ୍ ପୁରୁଷ କ୍ରିକେଟ୍ ଚାଲିଛେ ଭାରତ ଆଉ ଇଂଲଣ୍ଡ ଭିତରେ 2 ସେମିଫାଇନାଲ ମ୍ୟାଚ୍। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଇବାକାଲିଠାନୁ ଦୁଇଦିନିଆ ଓଡ଼ିଶା ଗସ୍ତି ଆସୁଛନ୍। କଟକ ମୁଣ୍ଡୁଲିଠାରେ ଥିବା ସିଆଇଏସ୍ଏଫ୍ର 57ତମ ଥାପନା ଦିବସଟି ଶ୍ରୀ ଶାହା ମୁଖ୍ୟ ଅତିଥି ଭାବେ ଯୋଗଦେବେ। ସ୍ୱରାଷ୍ଟ୍ରମନ୍ତ୍ରୀ ଉପରବେଲା ଜଟଣୀଠାରେ ଜାତୀୟ ଫୋରେନ୍ସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଆଉ କେନ୍ଦ୍ରୀୟ ଫୋରେନ୍ସିକ୍ ବିଜ୍ଞାନ ପରୀକ୍ଷାଗାର ଭୁବନେଶ୍ୱର କ୍ୟାମ୍ପସ୍ ଲାଗି ଭୂମିପୂଜନ କରିବେ। ତା ଋତୁରୁ ଭୁବନେଶ୍ୱରର ଇଡ୍କୋ ପ୍ରଦର୍ଶନୀ ପଡ଼ିଆନ ନ୍ୟାୟ ସଂହିତା ପ୍ରଦର୍ଶନୀକେ ଉଦ୍ଘାଟନ କରିବେ ବୋଲି ଆମର ସମ୍ଭାଦଦାତା ଜଣାଇଛନ୍। ଶ୍ରୀ ଶାହାଙ୍କର ଗସ୍ତ ଲାଗି ଆଜି ଭୁବନେଶ୍ୱର ରାଜ୍ୟ ଅତିଥି ଭବନଠାରେ ସିଆଇଏସ୍ଏଫ୍ ତରଫ ଗୋଟିଏ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ସମ୍ମିଳନୀଟି ସିଆଇଏସ୍ଏଫ୍ ମହାନିର୍ଦ୍ଦେଶକ ପ୍ରବୀର ରଞ୍ଜନ କହିଛନ୍, ସ୍ୱରାଷ୍ଟ୍ରମନ୍ତ୍ରୀ ଆଇବାକାଲ 8,899 କୋଟିନୁ ଅଧିକା ଟଙ୍କାର 5 ପ୍ରକଳ୍ପର ଶିଳାନ୍ୟାସ କରିବେ। ସେଥିରେ ଭିତରୁ 2 ଗୃହ ନିର୍ମାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନା କରାଯିବା, ସିଆଇଏସ୍ଏଫ୍ର କ୍ଷମତା ଆଉ ସାମର୍ଥ୍ୟକେ ବହୁତ ଗୁଣା ବଢ଼ାବାର ଲାଗି ନିଆଯାଇଥିବାର ଭିନ୍ ଭିନ୍ ପଦକ୍ଷେପ ଉପରେ ଶ୍ରୀ ରଞ୍ଜନ ଜୋର୍ ଦେଇଥିଲେ। ଏହାଦେଶ ସମିଆତି ସିଆଇଏସ୍ଏଫ୍ 2,00,000 କର୍ମଚାରୀଙ୍କ ସହିତ 25 ରାଜ୍ୟ ଆଉ 5 କେନ୍ଦ୍ରଶାସିତ ଅଞ୍ଚଳର 361 ଗୁରୁତ୍ୱପୂର୍ଣ୍ଣ ସଂସ୍ଥାନକେ ସୁରକ୍ଷା ଦେଉଛି। ଏତାର ସହିତ 71 ବିମାନ ବନ୍ଦର, ଦିଲ୍ଲୀ ମେଟ୍ରୋ, 10 ରାସାୟନିକ ଆଉ ଫର୍ଟିଲାଇଜର ସଂସ୍ଥା ବାଗିର ଭିନ୍ ଭିନ୍ କ୍ଷେତ୍ରଥି କାମ କରୁଛନ୍ ବୋଲି ଶ୍ରୀ ରଞ୍ଜନ କହିଛନ୍। ସିଆଇଏସ୍ଏଫ୍ ଥି ସବୁନୁ ଜହ ମହିଳା କର୍ମଚାରୀ ରହିଛନ୍, ଯେନ୍ଟା ଏହାଦ୍ୱାରା ବାହିନୀର ସର୍ବମୋଟର ସଂଖ୍ୟାବଳର 8% ଅଟକାଏ। ମହିଳା କର୍ମଚାରୀଙ୍କ ଲାଗି ଖାସ୍ ସ୍ୱତନ୍ତ୍ର ସହାୟତା ଆଉ ଦିଲ୍ଲୀ ପାରିବାରିକ ପରାମର୍ଶ କେନ୍ଦ୍ର ସ୍ଥାପନା କରାଯାଇଛି। ସିଆଇଏସ୍ଏଫ୍ ତରଫ 5,00,000 ଗଛ ଲଗାଯାଇକରି ପରିବେଶ କ୍ଷେତ୍ରଟି ନୂଆ ମାଇଲ୍ ଖୁଣ୍ଟା ସ୍ଥାପନା କରାଯାଇଛି। କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀନ ଜନଗଣନା 2027 ଲାଗି 4 ଡିଜିଟାଲ ଉପକରଣ ସହିତ ପ୍ରଗତି ଆଉ ବିକାଶ ନାନ୍ତି 2 ମାସ୍କଟ୍ର ଶୁଭାରମ୍ଭ କରିଛନ୍। ପହିଲାଥର ଲାଗି ଜନଗଣନା ଡିଜିଟାଲ ଭାବେ କରାଯିବା ଆଉ ସ୍ୱଗଣନାର ବିକଳ୍ପ ଭିଲ୍ ମିଳିପାରିବା। ସ୍ୱଗଣନା ସୁବିଧା ଜରିଏ ଉତ୍ତରଦାତାମାନେ ସୁଲ୍ହଟା ଭାଷାତି ଘରେ ବସିକରି ଅନ୍ଲାଇନ୍ ଥି ସୂଚନା ଦାଖଲ କରିପାରିବେ। 2027 ଜନଗଣନା ବିଶ୍ୱର ସବୁନୁ ବଡ଼ ଜନଗଣନା ହେବାର ସହିତ ଇଟା 2 କ୍ଷେପେ କରାଯିବା। ପହିଲା କ୍ଷେପେ ଘର ତାଲିକା ଆଉ ଆବାସ ଗଣନା ଆଉ 2 କ୍ଷେପେ ଜନସଂଖ୍ୟା ଗଣନା କରାଯିବା। ଏ ପ୍ରକ୍ରିୟାଥି ସାରା ଦେଶେ 3,00,000 ଅତକା ଗଣନାକାରୀ ପର୍ଯ୍ୟବେକ୍ଷକ ଆଉ ଅଧିକାରୀ ସାମିଲ ହେବେ। ରାଜ୍ୟ ହେବାର୍କେ ଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ବାବଦେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ୍କର ଅଧ୍ୟକ୍ଷତାତି ଆଇବାକାଲି ସାମ୍ବାଦିକ ସମ୍ମିଳନୀ ହେବା। ଭୁବନେଶ୍ୱରର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଉପରବେଲା 3 ଇ ସମ୍ମିଳନୀ ହେବା ବୋଲି ଲୋକସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍। ପ୍ରିଣ୍ଟ ମିଡିଆ, ଆକାଶବାଣୀ ଆଉ ଦୂରଦର୍ଶନ ସହିତ ଇଲେକ୍ଟ୍ରୋନିକ୍ ମିଡିଆର ସବୁ ଗଣମାଧ୍ୟମ ପ୍ରତିନିଧି ସମୟ ଆଗନୁ ପହଞ୍ଚବା ଲାଗି ଅନୁରୋଧ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଓଡ଼ିଶା ହୋମ୍ଷ୍ଟେ ୱାର୍କସପ୍ ଆଉ ଗୋ ହୋମ୍ଷ୍ଟେ ପୋର୍ଟାଲର ଶୁଭାରମ୍ଭ କରିଛନ୍। ଭୁବନେଶ୍ୱରନ ହୋଇଥିବାର ଗୋଟିଏ ଖାସ୍ ସମାରୋହଟି ଇତାର ଉଦ୍ଘାଟନ କରିକରି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍, ପ୍ରାକୃତିକ ସୌନ୍ଦର୍ଯ୍ୟଥି ଭରପୁର ଓଡ଼ିଶାନ ହୋମ୍ଷ୍ଟେ ବ୍ୟବସାୟ ଲାଗି ବ୍ୟାପକ ସମ୍ଭାବନା ରହିଛି। ଏ ପ୍ରୟାସ ପର୍ଯ୍ୟଟନ ଆଉ ଆତିଥ୍ୟ କ୍ଷେତ୍ରକେ ବରକସ୍ କରିବା ସହିତ ସ୍ଥାନୀୟ ଲୋକଙ୍କର ଆର୍ଥିକ ସ୍ଥିତିକେ ମଜବୁତ କରିବା। ଏ ଅବସରରେ ପର୍ଯ୍ୟଟନ ବିଭାଗ ଶାସନ ସଚିବ ବଲୱନ୍ତ ସିଂ ଆଉ ବିଭାଗର ଅଧିକାରୀମାନଙ୍କ ସହିତ ଭିନ୍ ଭିନ୍ ଜିଲ୍ଲାର ଅଧିକାରୀ, ସରପଞ୍ଚ ଆଉ ସବୁ ହୋମ୍ଷ୍ଟେ ମାଲିକମାନେ ଉପସ୍ଥିତ ଥିଲେ। ଅଣସଂଗଠିତ କ୍ଷେତ୍ରଟି ଶ୍ରମିକମାନଙ୍କୁ ବୃଦ୍ଧାବସ୍ଥା ସମିଆତି ଆର୍ଥିକ ସୁରକ୍ଷା ଦେବାର ଲାଗି 2019 ଆଜିର ଦିନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନାର ଶୁଭାରମ୍ଭ କରିଥିଲେ। ସରକାର ଆଉ ଶ୍ରମିକ ଦୁଇକର 50% ଲେଖା ଯୋଗଦାନ୍ତି। ଏହି ଯୋଜନା ଜରିଏ ଶ୍ରମିକମାନଙ୍କୁ ଅତି କମ୍ତି ମାସକ 3,000 ଲେଖା ପେନ୍ସନ୍ ଦିଆଯାଉଛି। 60 ଅତକା ସବୁ ଶ୍ରମିକ ଏହି ଯୋଜନାର ହିତାଧିକାରୀ ହୋଇପାରିବେ। ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଜ୍ୟସଭା ନିର୍ବାଚନ ଲାଗି ବିଜେପି ପ୍ରାର୍ଥୀ ମନମୋହନ ସାମଲ ଆଉ ସୁଜିତ କୁମାର ଆଏଜ ନାମାଙ୍କନ ପତ୍ର ଦାଖଲ କରିଛନ୍। ବିଜେପି ପାର୍ଟି ଅଫିସ୍ରୁ ସମର୍ଥକଙ୍କ ସହିତ ଶୋଭାଯାତ୍ରା ବାହାରି କରି ଦୁଇଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟବିଲ୍ ନାମାଙ୍କନ ପତ୍ର ଦାଖଲ କରିଥିବାର ଆମର ସମ୍ଭାଦଦାତା ଜଣାଇଛନ୍। ସେନ୍ତା ବିଜେଡି ତରଫ ମନୋନୀତ ଡକ୍ଟର ସନ୍ତୃପ୍ତ ମିଶ୍ର ଆଉ କଂଗ୍ରେସ ଆଉ ବିଜେଡି ସମର୍ଥନ୍ତି ସାଧାରଣ ପ୍ରାର୍ଥୀ ଭାବେ ଡାକ୍ତର ଦତ୍ତେଶ୍ୱର ହୋତା ରାଜ୍ୟସଭା ଲାଗି ନାମାଙ୍କନ ପତ୍ର ଦାଖଲ କରିଛନ୍। ଏହି ସମୟତେ ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ, ପିସିସି ସଭାପତି ଭକ୍ତ ଦାସଙ୍କ ସହିତ ଦୁଇ ଦଳର ବହୁତ ନେତା ଉପସ୍ଥିତ ଥିଲେ। ଦଶଟା ରାଜ୍ୟର 37 ରାଜ୍ୟସଭା ଆସନ ଲାଗି ଆଜି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ହେ। ଆଇବାକାଲି ପ୍ରାର୍ଥୀପତ୍ର ଯାଞ୍ଚ ସହିତ 9 ପ୍ରତ୍ୟାହାରର ଶେଷ ଦିନ ରଖାଯାଇଛି। ଆଇବା 16 ଦିନ ଏହି ଆସନମାନଙ୍କ ଲାଗି ନିର୍ବାଚନ ହେବା। ସେଥିଭିତରେ ଓଡ଼ିଶାର 4 ରାଜ୍ୟସଭା ଆସନ ରହିଛି। ଓଡ଼ିଶାର ପ୍ରବାଦ ପୁରୁଷ ଆଉ ଆଘର ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ 110ତମ ଜୟନ୍ତୀ ଆଜି ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ପ୍ରଗତିକେ ଆଗ୍କେ ନେବାର୍ତ୍ତି ବିଜୁ ପଟ୍ଟନାୟକଙ୍କ ଚେରେଷ୍ଟା ସୁର୍ତ୍ତା ହୋଇକରି ରହିବା ବୋଲି ସାମାଜିକ ଗଣମାଧ୍ୟମ ଜରିଏ କହିଛନ୍। ରାଜ୍ୟପାଳ ଡକ୍ଟର ହରିବାବୁ କମମ୍ ପାଟି ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍। ବିଧାନସଭା ପରିସରର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା ଆଉ ବିଧାୟକମାନେ ବି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍, ଓଡ଼ିଶାର ବିକାଶକେ ବିଜୁ ପଟ୍ଟନାୟକ ସବୁବେଳେ ପ୍ରାଥମିକତା ଦେଇଥିଲେ।
ବିଜୁ ବାବୁ ଏକାଧାରାରେ ଥିଲେ ଜଣେ ସ୍ୱାଧୀନତା ସଂଗ୍ରାମୀ, ଶିଳ୍ପପତି, ସୁଦକ୍ଷ ପାଇଲଟ ଓ ରାଜନେତା। ନିଜର ସ୍ୱାଭିମାନ ଓ ଓଡ଼ିଶା ମାଟିର ଗୌରବ, ଦେଶର ମର୍ଯ୍ୟାଦା ପାଇଁ ସେ ସାରା ଜୀବନ ଓଡ଼ିଶା ପାଇଁ ଏବଂ ଓଡ଼ିଶାର ବିକାଶ ପାଇଁ ସେ କାର୍ଯ୍ୟ କରିଥିଲେ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମାଜିକ ଗଣମାଧ୍ୟମ ଜରିଏ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ରାଜ୍ୟର ଭିନ୍ ଭିନ୍ ଜାଗାନ ଆଜି ବିଜୁ ପଟ୍ଟନାୟକଙ୍କ 110ତମ ଜୟନ୍ତୀ ପାଳିତ ହେଉଛି। ବୌଦ୍ଧ ଜିଲ୍ଲା ବିଜୁ ପଟ୍ଟନାୟକ ଛକଟାନେ ନୂଆପଡ଼ା ଜିଲ୍ଲା ଖଡ଼ିଆଲନ ଆଗର ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ବକ୍ତାମାନେ ଏହି ଅବସରରେ ବିଜୁବାବୁଙ୍କ ସାହସିକତା ଆଉ ନିର୍ଭୀକ କାମକେ ସୁର୍ତ୍ତା କରିଥିଲେ। ମହିଳାମାନଙ୍କର ଅଧିକାର କଲ୍ୟାଣ ଆଉ ଅଲଗା ସମସ୍ୟା ସାଙ୍ଗେ ଜଡ଼ିତ ଅଭିଯୋଗମାନଙ୍କର ଶୁଣାଣି ଲାଗି ଆଇବାକାଲି 10 ଜନଶୁଣାଣି କାର୍ଯ୍ୟକ୍ରମ ହେବା। ଜାତୀୟ ମହିଳା ଆୟୋଗ ଆଉ ରାଜ୍ୟ ମହିଳା ଆୟୋଗର ମିଳିତ ସହଯୋଗତି ଭୁବନେଶ୍ୱର ଲକ୍ଷ୍ମୀସାଗରନ ଥିବା ରାଜ୍ୟ ମହିଳା ଆଉ ଶିଶୁ ପ୍ରତିଷ୍ଠାନ ସଭାଗ୍ରହଣ ହେବାର୍କେ ଥିବା ଜନଶୁଣାଣିଟି ଅଭିଯୋଗମାନଙ୍କର ସମାଧାନ ଲାଗି ଅଭିଯୋଗକାରୀ ମହିଳା ଆଉ ଅଲଗା ପକ୍ଷମାନେ ଉପସ୍ଥିତ ରହିକରି ନିଜର ପକ୍ଷ ଉପସ୍ଥାପନ କରିପାରିବେ। ଏତାର ସୁଯୋଗ ନେବାର୍କେ ଆୟୋଗ ତରଫୁ ନିବେଦନ କରାଯାଇଛି। ଚୈତ ମାସର ଅନ୍ଧାରପୋଖର ଦ୍ୱିତୀୟା ତିଥି ଅବସରରେ ଆଜି ପୁରୀ ଶ୍ରୀମନ୍ଦିରନ ମହାପୁରୁମାନଙ୍କର ବନକ ଲାଗି ନୀତି ହେଉଛି। 2 ଭୋଗମଣ୍ଡପ ଶେଷ ହେବା ଋତୁରୁ ବେଲବୁଡ଼ର 6 ରାତିର 10 ତକ ଏହି ନୀତି କରାଯାଉଛି। ଗୁପ୍ତ ନୀତିଥି ମହାପ୍ରଭୁଙ୍କ ଶ୍ରୀମୁଖ ଶ୍ରୀଙ୍ଗାର କରାଯାଉଛି। ସୂଚନା ଅଧିକାର ଅଧିନିୟମ 2005 ସଫଲ କାର୍ଯ୍ୟାନ୍ୱୟନ ଉଦ୍ଦେଶ୍ୟ ବରଗଡ଼ ଜିଲ୍ଲା ବିଜୁ ପଟ୍ଟନାୟକ ଟାଉନ୍ହଲ୍ଠାରେ ଆଜି ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କର୍ମଶାଳା ଆଉ ବକ୍ତୃତା ପ୍ରତିଯୋଗିତା ହୋଇଯାଇଛି। କାର୍ଯ୍ୟକ୍ରମଟି ଜିଲ୍ଲାପାଳ ଆଦିତ୍ୟ ଗୋଏଲ ମୁଖ୍ୟ ଅତିଥି ଭାବେ ଯୋଗଦେଇକରି ସୂଚନା ଅଧିକାର ଆଇନର ସଠିକ୍ କାର୍ଯ୍ୟାନ୍ୱୟନ ଆଉ ଲୋକମାନଙ୍କୁ ନିୟମ ଅନୁସାରେ ସଠିକ୍ ତଥ୍ୟ ଦେବାରକେ ଆହ୍ୱାନ ଦେଇଥିଲେ। ଏହି ଅବସରରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଦିଆଯାଇଥିଲା। ନୂଆପଡ଼ା ଜିଲ୍ଲା ବୋଡେନ୍ ବ୍ଲକ ପାତାଳଗଙ୍ଗାନ ଲଘୁ ବନଜାତ ଦରବ ଠୋଲ ଆଉ ବଜାରକରଣ ବାବଦେ ଗୋଟିଏ ବୈଠକ ହୋଇଯାଇଛି। ବୈଠକଟି ଇଲାକାର ବେପାରୀମାନେ ଯୋଗଦେଇକରି ଲଘୁ ବନଜାତ ଦରବର ଠିକ୍ ଦାମ, ବଜାର ଚାହିଦା ଆଉ ଉପକାରିତା ବାବଦେ ଆଲୋଚନା କରିଥିଲେ। ଆଇସିସି ବିଶ୍ୱକପ୍ ପୁରୁଷ କ୍ରିକେଟ୍ଟି ବେଲବୁଡ଼ର 7 ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମ୍ର ଆଜି ଭାରତ ଆଉ ଇଂଲଣ୍ଡ ଭିତରେ 2 ସେମିଫାଇନାଲ୍ ମ୍ୟାଚ୍ ଚାଲିଛି। ଇଂଲଣ୍ଡ ଟସ୍ ଜିତିକରି ପହିଲା ବୋଲିଂର ନିଷ୍ପତ୍ତି ନେଇଛି। ଆଜିର ମ୍ୟାଚ୍ଟି ବିଜୟୀ ଦଳ ଆଇବା 8 ଦିନ ହେବାର୍କେ ଥିବା ଫାଇନାଲ୍ ମ୍ୟାଚ୍ଟି ନ୍ୟୁଜିଲାଣ୍ଡ ଦଳକେ ଭେଟ୍ବା। ରାଜ୍ୟ ଦିନର ତାପମାତ୍ରା ବଢ଼ବାର୍କେ ଲାଗିଛେ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଜି 23 ସହରର ତାପମାତ୍ରା 35 ଉପରେ ରେକର୍ଡ କରାଯାଇଛି। ଝାରସୁଗୁଡ଼ାନ ରାଜ୍ୟର ସବୁନୁ ଜହ ଦିନର ତାପମାତ୍ରା 39.6 ରେକର୍ଡ କରାଯାଇଥିଲା। ସିଆଡ଼େ ଆଇବା ରବିବାରନୁ ରାଜ୍ୟର କେତେଟା ଜାଗାନ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଏଥିଲାଗି ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ସତର୍କ ସୂଚନା ଜାରି କରାଯାଇଛି। ଭିନ୍ ଭିନ୍ କାର୍ଯ୍ୟକ୍ରମଟି ଯୋଗ ଦେବାର ଲାଗି ଆଇବାକାଲିଠାନୁ ଓଡ଼ିଶା ଗସ୍ତି ଆସୁଛନ୍ ସ୍ୱରାଷ୍ଟ୍ରମନ୍ତ୍ରୀ। କଟକ ମୁଣ୍ଡୁଲିନ ସିଆଇଏସ୍ଏଫ୍ର 57ତମ ଥାପନା ଦିବସଟି ଯୋଗ ଦେଇକରି 8,000 ଅଧିକା ଟଙ୍କାର ଭିନ୍ ଭିନ୍ ପ୍ରକଳ୍ପର କରିବେ ଶିଳାନ୍ୟାସ। 2027 ଜନଗଣନା ଲାଗି ନୂଆଦିଲ୍ଲୀନ 4 ଡିଜିଟାଲ ଉପକରଣର ହେଲା ଉନ୍ମୋଚନ। 10 ରାଜ୍ୟର 37 ରାଜ୍ୟସଭା ଆସନ ଲାଗି ଆଜି ଶେଷ ହେଲା ନାମାଙ୍କନ ପତ୍ର ଦାଖଲ। ଆଇବାକାଲି ହେବା ପ୍ରାର୍ଥୀପତ୍ର ଯାଞ୍ଚ। ଆଉର୍ ଆଇସିସି ବିଶ୍ୱକପ୍ ପୁରୁଷ କ୍ରିକେଟ୍ ଚାଲିଛେ। ଭାରତ ଆଉ ଇଂଲଣ୍ଡ ଭିତରେ 2 ସେମିଫାଇନାଲ୍ ମ୍ୟାଚ୍। আজির আঞ্চলিক খবর হিনু শেষ হল জুহার।